ଆମର ଫୋର୍ଥ କ୍ୱେଶ୍ଚିନ୍ ହେଲା କି ସରି ଫିଫ୍ଥ କ୍ୱେଶ୍ଚିନ୍ ହେଲା କି ଆପଣ ଆପଣ କହନ୍ତି କି କିଶୋର କିଶୋରୀ ମାନେ ଗର୍ଭ ନିରୋଧକ ପଦ୍ଧତି ବିଷୟରେ ଜାଣିବା ଦରକାର କି? ସଂଯୁକ୍ତ ଭାବେ ଆପଣ କହିଲେ
ହଁ, କାରଣ ବିବାହିତ ବା ଅବାହିତ ହୁଅନ୍ତି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଅନେକ ଗୁରୁତର ଶାରୀରିକ ମାନସିକ ବା ସାମାଜିକ କୁପରିଣାମ ଭୋଗ କରିଥାନ୍ତି। ସେମାନେ ଅତି କମ ବୟସରେ ଗର୍ଭଧାରଣ କରିଥାନ୍ତି ଓ ସନ୍ତାନ ଜନ୍ମ କରିଥାନ୍ତି ଅଥବା ଅସୁରକ୍ଷିତ ଗର୍ଭପାତ କରିଥାନ୍ତି। ତା ସହିତ HIV AIDS ସମେତ ବିଭିନ୍ନ ପ୍ରକାର ଯୌନ ସଞ୍ଚାରିତ ସଂକ୍ରମଣ ଶିକାର ହୋଇଥାନ୍ତି। ଏହି କୁପରିଣାମ ସୁଦୂର ପ୍ରସାରୀ ହୋଇପାରେ ଏବଂ ସେମାନଙ୍କର ସାରା ଜୀବନ ସୁଖ ଦୁଃଖ ସୁବିଧା ଓ ସୁଯୋଗକୁ ନଷ୍ଟ କରିଦେଇପାରେ। ବିଶେଷ କରି କିଶୋରୀ ମାନଙ୍କ କ୍ଷେତ୍ରରେ ଏହାର ଫଳ ଭୟାବହ ହୋଇଥାଏ, ଏଣୁ ସେମାନଙ୍କ ଗର୍ଭ ନିରୋଧ ବିଷୟରେ ଜାଣିବା ନିହାତି ଦରକାର।
ଥ୍ୟାଙ୍କ ୟୁ ସଂଯୁକ୍ତା। ଆମର 60 ନମ୍ବର କ୍ୱେଶ୍ଚିନ୍ ହେଲା କି କିଶୋରୀ କିଶୋର କିଶୋରୀଙ୍କର ଗର୍ଭ ନିରୋଧକ ପଦ୍ଧତି ବ୍ୟବହାରରେ କଣ ସବୁ ପ୍ରତିବନ୍ଧକ ହୋଇଥାଏ? ତମେ କସ୍ତୁରୀ କହିଲ।
ନମସ୍କାର, ମୁଁ କସ୍ତୁରୀ ପ୍ରଧାନ। କିଶୋର କିଶୋରୀଙ୍କ ଗର୍ଭ ନିରୋଧକ ପଦ୍ଧତି ବ୍ୟବହାରରେ ପ୍ରତିବନ୍ଧକ ଗୁଡିକ ହେଲା ଶିକ୍ଷାର ଅଭାବ ଓ ଶିକ୍ଷାର ବ୍ୟାଘାତ, 2 ପଏଣ୍ଟ ହେଲା ସାମାଜିକ ଓ ଅର୍ଥନୈତିକ ଅବସ୍ଥା, 3 ହେଲା ଡାକ୍ତରୀ ସେବା ସୁବିଧା ପାଇବାର ଅଭାବ, 4 ଚିକିତ୍ସକଙ୍କର ପରିଗଣତି ପ୍ରତି ଭୟ, 5 ହେଲା ସୂଚନା ପାଇବା ସୁଯୋଗର ଅଭାବ, 6 ଯୌନ ସଙ୍ଗୀ ଓ ପିତାମାତା ବିରୁଦ୍ଧରେ କରିବାର ଭୟ, ସେବା ଓ ଜାତୀୟତା ବାଦ ଖର୍ଚ୍ଚ ବହନ କରିବାର ସମର୍ଥନ।
ଆମେ କହୁଛୁ ଧନ୍ୟବାଦ। ଆମେ ସେକେଣ୍ଡ କ୍ୱେଶ୍ଚିନ୍ କି ପୁଣି ଯାଉଛୁ, ମୁଁ ପୁଣି ଆଲୋଚନା କରିବାକୁ ଯାଉଛୁ। ଆପଣ ମାନେ କହିବେ କି ଗର୍ଭ